ओम शांति। 29/7/2025 आज साकार महावाक्य बाबा कहिछंती मीठे बच्चे जेबे थारू शरीर रे आत्मा प्रवेश करे सेबे थारू एही शरीर मूल्यवान होई जाए, किंतु शरीर को श्रृंगार करा जाए आत्मा को नुहे। प्रश्न हेउची तुम मानंकर कर्तव्य कौन, तुमको केउ सेवा करिबा उचित। उत्तर हेउची तुमर कर्तव्य हेउची निजर हमजिन्स अर्थात सहवर्गी समसाथी मानंकु नररु नारायण नारीरु लक्ष्मी हेबार उपाय बताइबा। तुमको एबे भारतर प्रकृत आत्मिक सेवा करिबाकु हेबो। जेहेतु तुम मानंकु ज्ञानर तृतीय नेत्र मिलिछि, तेणु तुमर बुद्धि एवं चालीचलन बहुत रिफाइन अर्थात मार्जित हेबा उचित। कहा प्रति सामान्य तम मध्य मोह न रहु। गीत हेउची नयनहीन को राह दिखाओ प्रभु। ओम शांति डबल शांति। तुम मानंकु ओम शांतिर प्रत्युत्तर रे ओम शांति कहिबा उचित। आमर स्वधर्म हेउची शांति। तुमे कोनो एबे शांति पाई केउ आडे जीवो कि? मनुष्य मनर शांति पाई साधु संत मानंक पाख को मध्य जाई थांती ना। एबे मन बुद्धि तो आत्मार अंग अटे। जेपरी एही शरीर अंग प्रत्यंग रही, सेहीपरी आत्मारे मध्य मन बुद्धि एवं ज्ञान चक्षु रही। ज्ञान नेत्र एही स्थूल चक्षु परी नुहे। कहुछंती हे प्रभु नयनहीन को बाट बताओ। जेबे प्रभु अथवा ईश्वर कहिबा द्वारा पितृ स्नेहर कौनसी अनुभूति हेउ नाही। पितांक ठारु तो पिलामानंकु संपत्ति मिलिथाय, एठारे तो तुमे बाबांक सम्मुखरे बसिछ पढ़ुछ मध्य। तुमको किए पाठ पढ़ाउछंती? तुमे एपरि कहिबो नाही जे परमात्मा अथवा प्रभु पाठ पढ़ाउछंती। तुमे कहिबो शिव बाबा पढ़ाउछंती। बाबा अक्षर तो बिल्कुल सहज मधुर, से बाप दादा मध्य। आत्मा को आत्मा ही कहा जाए, एमिती तो से परम आत्मा अटंती। से कहुछंती मु परम आत्मा अर्थात परमात्मा तुमर पिता अटे। पुणी मोर ड्रामा अनुसारे नाम रखा जाइछि शिव। ड्रामारे समस्तंकर नाम मध्य दरकार ना। शिवंकर मंदिर मध्य रहिछि। भक्ति मार्गरे तो गोटिए नाम बदलरे अनेक नाम रखि देइछंती एवं अनेक मंदिर तयारी करि चालिछंती। जिनिष तो गोटिए सोमनाथंकर मंदिर केते बड़ तयारी होइछि, मंदिर को केते सजाउछंती, महल आदि को मध्य केते सजाउछंती। आत्मार तो कोनोसी साजसज्जा हुए नाही, सेहीपरि परमात्मांकर मध्य कोनोसी साजसज्जा नाही। से हेउछंती बिंदु, बाकी जहा किछि सज्जा जाउछि ताहा शरीर मानंकर साजसज्जा। बाबा कहुछंती ना मोर श्रृंगार हेउछि ना, आत्मार श्रृंगार हेउछि। आत्मा हेउछि बिंदु, शरीर बिना एते छोट बिंदु तो कोनोसी अभिनय करि पारिबो नाही। सेही छोट आत्माटी शरीर रे प्रवेश करुथिबारु शरीर को केते प्रकार रे सजा जाउछि। मनुष्य मानंकर केते प्रकार रो नाम रहिछि, राजा रानी को किपरि सजा जाउछि। आत्मा तो साधारण बिंदु ही अटे। एबे तुमे पिला माने ए सबु को बुझी सारिछ। आत्मा ही ज्ञान धारण करिथाय। बाबा कहुछंती मोठारे मध्य ज्ञान अछि ना, शरीर रे कोन ज्ञान थाए कि? मो आत्मा रे ही ज्ञान थाए। तुमको सुनाइबा पई मते ही शरीर नेबाकु पड़ी थाए। शरीर बिना तो तुमे सुनी पारिबो नाही। एही गीत लेखा जाइछि नयनहीन को रास्ता बताओ। कोन शरीर को मार्गदर्शन दिया जीवो ना, आत्मा को आत्मा ही डाकुछि। शरीर रे तो दुईटी नेत्र रहिछि, तीनोटी नेत्र तो होई पारिबो नाही। तृतीय नेत्र अर्थात मस्तक रे तिलक मध्य लगाउछंती। केही केवल बिंदु सदृश दियंती, केही गार टाणंती। बिंदु तो आत्मा अटे, बाकी ज्ञान रो तृतीय नेत्र मिलुछि। आत्मा रे पूर्वरु एही ज्ञान रो तृतीय नेत्र नथिला। कोनसी मनुष्यंक पाखरे तिले हेले एही ज्ञान टाही, एथिपाई ज्ञान नेत्रहीन कहा जाउछि। बाकी स्थूल नेत्र तो समस्तंकर अछि। ସମଗ୍ର ଦୁନିଆରେ ତୃତୀୟ ନେତ୍ର କାହାର ନାହିଁ, ତୁମେ ସର୍ବୋତ୍ତମ ବ୍ରାହ୍ମଣ କୁଳର ଅଟ। ତୁମେ ଜାଣିଛ ଭକ୍ତି ମାର୍ଗ ଏବଂ ଜ୍ଞାନ ମାର୍ଗରେ କେତେ ଫରକ ରହିଛି। ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣି ଚକ୍ରବର୍ତ୍ତୀ ରାଜା ହେଉଛ। ଯେପରି ଆଇସିଏସ୍ ଯୋଗ୍ୟତାଧାରୀ ମଧ୍ୟ ବହୁତ ଉଚ୍ଚ ପଦ ପାଇଥାନ୍ତି, କିନ୍ତୁ ଏଠାରେ ପାଠପଢ଼ା ଦ୍ୱାରା କେହି ସାଂସଦ ଆଦି ହେଉନାହାନ୍ତି। ଏଠାରେ ତ ନିର୍ବାଚନ ହେଉଛି, ଭୋଟ ଦ୍ୱାରା ସାଂସଦ ଆଦି ହେଉଛନ୍ତି। ଏବେ ତୁମକୁ ବାବାଙ୍କର ଶ୍ରୀମତ ମିଳୁଛି। ଆଉ କେହି ଏପରି କହିପାରିବେ ନାହିଁ ଯେ ମୁଁ ଆତ୍ମାକୁ ମତ ଦେଉଛି। ସେମାନେ ସମସ୍ତେ ହେଲେ ଦେହ ଅଭିମାନୀ। ବାବା ହିଁ ଆସି ଦେହ ଅଭିମାନୀ ହେବା ଶିଖାଉଛନ୍ତି। ସମସ୍ତେ ଦେହ ଅଭିମାନୀ ଅଟନ୍ତି, ମନୁଷ୍ୟ ଶରୀରକୁ କେତେ ଚାକଚକ୍ୟରେ ରଖୁଛନ୍ତି। ଏଠାରେ ତ ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି। ଶରୀର ବିନାଶୀ, ପଇସାକର ମୂଲ୍ୟ ନୁହେଁ। ଜୀବଜନ୍ତୁଙ୍କର ତ ହେଲେ ଚମଡ଼ା ଆଦି ବିକ୍ରି ହୋଇଥାଏ, ମନୁଷ୍ୟମାନଙ୍କର ଶରୀର ତ କୌଣସି କାମରେ ଆସୁନାହିଁ। ଏବେ ବାବା ଆସି ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ କରୁଛନ୍ତି। ତୁମେ ପିଲାମାନେ ଜାଣିଛ ଯେ ଏବେ ଆମେ ଦେବତା ହେବାକୁ ଯାଉଛୁ, ତେଣୁ ଏହି ନିଶା ଚଢ଼ି ରହିବା ଉଚିତ। କିନ୍ତୁ ଏହି ନିଶା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହୁଛି, ଧନର ମଧ୍ୟ ନିଶା ରହିଥାଏ ନା। ଏବେ ତୁମେ ପିଲାମାନେ ବହୁତ ଧନବାନ ହେଉଛ, ତୁମର ବହୁତ ରୋଜଗାର ହେଉଛି, ତୁମର ମହିମା ମଧ୍ୟ ଅନେକ ପ୍ରକାରରେ ରହିଛି। ତୁମେ ଫୁଲର ବଗିଚା ତିଆରି କରୁଛ। ସତ୍ୟଯୁଗକୁ ଗାର୍ଡେନ୍ ଅଫ୍ ଫ୍ଲାୱାର ଅର୍ଥାତ୍ ଫୁଲର ବଗିଚା କୁହାଯାଉଛି। ଏହାର ଚାରା କେବେ ଲାଗୁଛି ଏକଥା ମଧ୍ୟ କାହାକୁ ଜଣାନାହିଁ। ତୁମକୁ ବାବା ବୁଝାଉଛନ୍ତି, ମୋତେ ଡାକୁଛନ୍ତି ମଧ୍ୟ, ହେ ଭଗବାନ ଅର୍ଥାତ୍ ବଗିଚାର ମାଲିକ ଆସ। ତାଙ୍କୁ ମାଳି କୁହାଯିବ ନାହିଁ। ସେଣ୍ଟର ସମ୍ଭାଳୁଥିବା ସନ୍ତାନମାନେ ମାଳି ଅଟନ୍ତି, ଅନେକ ପ୍ରକାରର ମାଳି ରହିଛନ୍ତି, ବାଗବାନ ଜଣେ ହିଁ ଅଟନ୍ତି। ମୋଗଲ ଗାର୍ଡେନର ମାଳିକୁ ଦରମା ମଧ୍ୟ ବହୁତ ମିଳୁଥିବ ନା। ଏତେ ସୁନ୍ଦର ବଗିଚା ତିଆରି କରୁଛନ୍ତି ଯେ ସମସ୍ତେ ଦେଖିବାକୁ ଆସୁଛନ୍ତି। ମୋଗଲମାନେ ବହୁତ ସୌଖୀନ ଥିଲେ, ତାଙ୍କର ସ୍ତ୍ରୀ ମରିଗଲା, ତେଣୁ ତାଜମହଲ ତିଆରି କରିଦେଲେ, ଯାହାଙ୍କର ନାମ ପ୍ରଚଳିତ ହୋଇ ଆସୁଛି। କେତେ ଭଲ ଭଲ ସ୍ମୃତିଚିହ୍ନ ତିଆରି କରିଛନ୍ତି। କିନ୍ତୁ ବାବା ବୁଝାଉଛନ୍ତି, ମନୁଷ୍ୟଙ୍କର କେତେ ମହିମା ହେଉଛି। ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି, ଲଢ଼େଇରେ ଢେରକୁ ଢେର ମନୁଷ୍ୟ ମରୁଛନ୍ତି, ପୁଣି କ'ଣ କରୁଛନ୍ତି? ସେ ଶବକୁ କିରୋସିନ ପେଟ୍ରୋଲ ପକାଇ ଖଲାସ କରିଦେଉଛନ୍ତି। କେହି ତ ସେମିତି ପଡ଼ି ରହିଥାନ୍ତି, କବର ଦେବା ମଧ୍ୟ ସମ୍ଭବ ହୁଏ ନାହିଁ, କେହି ପଚାରନ୍ତି ନାହିଁ। ତେବେ ଏବେ ତୁମକୁ କେତେ ନାରାୟଣୀ ନିଶା ଚଢ଼ିବା ଉଚିତ। ଏହା ହେଉଛି ବିଶ୍ୱର ମାଲିକପଣର ନିଶା, ଏହା ସତ୍ୟ ନାରାୟଣର କଥା ଅଟେ। ତେବେ ନିଶ୍ଚୟ ନାରାୟଣ ହିଁ ହେବ। ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଯାହାକି ବାବା ହିଁ ଦେଉଛନ୍ତି। ତୃତୀୟ ନେତ୍ରର କଥା ମଧ୍ୟ ରହିଛି। ଏସବୁର ଅର୍ଥ ବାବା ବସି ବୁଝାଉଛନ୍ତି, କଥା ଶୁଣାଇଲା ବାଲା କିଛି ହେଲେ ଜାଣିନାହାନ୍ତି। ଅମର କଥା ମଧ୍ୟ ଶୁଣାଇଥାନ୍ତି, କେତେ ଦୂର ଅମରନାଥ ଯାତ୍ରା ପାଇଁ ଯାଉଛନ୍ତି, ବାବା ତ ଏଠାକୁ ଆସି ଶୁଣାଉଛନ୍ତି, ଉପରେ ତ ଶୁଣାଉ ନାହାନ୍ତି। ସେଠାରେ କ'ଣ ବସି ପାର୍ବତୀଙ୍କୁ ଅମରନାଥ ଶୁଣାଇଥିଲେ କି? ଏହିପରି ଯେଉଁ କଥା ସବୁ ଲେଖିଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି, ପୁଣି ମଧ୍ୟ ହେବ। ବାବା ବସି ତୁମକୁ ଭକ୍ତି ଏବଂ ଜ୍ଞାନର ପ୍ରଭେଦ ବତାଉଛନ୍ତି। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, କହୁଛନ୍ତି ନା, ହେ ପ୍ରଭୁ ଅନ୍ଧମାନଙ୍କୁ ରାସ୍ତା ବତାଓ, ଭକ୍ତି ମାର୍ଗରେ ଡାକୁଛନ୍ତି। ବାବା ଆସି ତୃତୀୟ ନେତ୍ର ଦେଉଛନ୍ତି, ଏ କଥା ତୁମ ବ୍ୟତୀତ କାହାକୁ ବି ଜଣାନାହିଁ। ଜ୍ଞାନର ତୃତୀୟ ନେତ୍ର ନଥିଲେ କୁହାଯିବ ଚୁଞ୍ଚା ଧୁନ୍ଧକାରୀ, ଅର୍ଥାତ୍ ଦୃଷ୍ଟି କାହାର କିପରି ହୋଇଥାଏ ନା, ଯଦ୍ୱାରା ତାମସିକ ଆଚରଣ କରିଥାନ୍ତି। କାହାର ବହୁତ ସୁନ୍ଦର ଆଖି ହୋଇଥାଏ, ଏଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥାଏ, ପୁଣି ମିସ୍ ଇଣ୍ଡିଆ ମିସ୍ ଅମୁକ ନାମ ଦିଆଯାଏ। ତୁମକୁ ଏବେ ବାବା କ'ଣରୁ କ'ଣ କରୁଛନ୍ତି? ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହି କୃଷ୍ଣଙ୍କର ଏତେ ମହିମା କାହିଁକି ହେଉଛି? କାହିଁକି ନା ସବୁଠାରୁ ଅଧିକ ସୁନ୍ଦର ହୋଇଥାନ୍ତି, ସର୍ବପ୍ରଥମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି, ସେଥିପାଇଁ ପ୍ରଥମ ନମ୍ବରରେ ଗାୟନ ରହିଛି। ଏକଥା ମଧ୍ୟ ବାବା ବସି ବୁଝାଉଛନ୍ତି। ବାବା ବାରମ୍ବାର କହୁଛନ୍ତି, ପିଲାମାନେ ମନୋମନା ଭାବ, ଏ ଆତ୍ମାମାନେ ନିଜର ପିତାଙ୍କୁ ମନେ ପକାଅ। ପିଲାମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି ନା, ଧରିନିଅ ଲୌକିକ ପିତାଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି। ତାଙ୍କ ଭିତରେ ଯିଏ ବହୁତ ବୁଦ୍ଧିବାନ ହୋଇଥିବେ ତାଙ୍କୁ ନମ୍ବର ୱାନରେ ରଖିବେ। ପାଳାର ଦାନା ହେଲା ନା, କୁହାଯିବ ଇଏ ଦ୍ୱିତୀୟ ଇଏ ତୃତୀୟ ନମ୍ବର ଅଟେ। ଏକାପରି କେବେ କେହି ହୋଇପାରିବେ ନାହିଁ। ବାବାଙ୍କର ସ୍ନେହ ମଧ୍ୟ କ୍ରମାନୁଯାୟୀ ରହିଛି, ତାହା ହେଉଛି ହଦ୍, ଏହା ହେଉଛି ବେହଦର କଥା। ଯେଉଁମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ତାଙ୍କର ବୁଦ୍ଧି ଏବଂ ଚଳଣି ବହୁତ ମାର୍ଜିତ ହୋଇଥାଏ। ଗୋଟିଏ କିଙ୍ଗ ଅଫ୍ ପାୱାର ରହିଛି, ଅର୍ଥାତ୍ ଫୁଲଙ୍କର ରାଜା। ସେହିପରି ଏହି ବ୍ରହ୍ମା ଏବଂ ସରସ୍ୱତୀ କିଙ୍ଗ କୁଇନ୍ ପାୱାର ରାଜାରାଣୀ ଫୁଲ ଅଟନ୍ତି। ଜ୍ଞାନ ଏବଂ ଯୋଗ ଉଭୟରେ ତୀକ୍ଷ୍ଣ ଅଟନ୍ତି। ତୁମେ ଜାଣିଛ ଆମେ ଦେବତା ହେଉଛୁ, ମୁଖ୍ୟ ଆଠ ରତ୍ନ ହେଉଛନ୍ତି। ପ୍ରଥମେ ରହିଛି ଫୁଲ, ପୁଣି ଯୁଗଳ ଦାନା, ବ୍ରହ୍ମା ସରସ୍ୱତୀ। ମାଳା ସ୍ମରଣ କରିଥାନ୍ତି ନା, ବାସ୍ତବରେ ତୁମର ପୂଜନ ନାହିଁ, ସ୍ମରଣ ହେଉଛି। ତୁମ ଉପରେ ଫୁଲ ଚଢ଼ାଇ ପାରିବ ନାହିଁ, ଆତ୍ମା ସହ ଶରୀର ପବିତ୍ର ହେଲେ ଯାଇ ଫୁଲ ଚଢ଼ାଯିବ। ଏଠାରେ କାହାର ବି ଶରୀର ପବିତ୍ର ନାହିଁ, ସମସ୍ତେ ବିକାର ରୂପୀ ବିଷରୁ ଜନ୍ମ ନେଇଛନ୍ତି, ସେଥିପାଇଁ ବିକାରୀ କୁହାଯାଉଛି। ଏହି ଲକ୍ଷ୍ମୀ ନାରାୟଣଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଉଛି। ସେମାନଙ୍କର ମଧ୍ୟ ପିଲା ତ ଜନ୍ମ ହେବେ ନା, ଏହିପରି ନୁହେଁ ଯେ କୌଣସି ଟ୍ୟୁବ୍ ଦ୍ୱାରା ପିଲା ଜନ୍ମ ହୋଇଯିବ। ଏସବୁ ମଧ୍ୟ ବୁଝିବାର କଥା। ତୁମକୁ ଏଠାରେ ସାତ ଦିନର ଭଟ୍ଟିରେ ବସାଯାଉଛି। ଭଟ୍ଟିରେ ମଧ୍ୟ କେତେକ ଇଟା ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଏ, କେତେକ ପୁଣି କଞ୍ଚା ରହିଯାଏ। ଭଟ୍ଟିର ଉଦାହରଣ ଦିଆଯାଉଛି, ତେବେ ଇଟା ଭଟ୍ଟିର ବର୍ଣ୍ଣନା ଶାସ୍ତ୍ରରେ କରାଯିବ କି? ପୁଣି ସେଥିରେ ବିଲେଇ କଥା ମଧ୍ୟ ରହିଛି। ଗୁଲ ବକାବଲି କାହାଣୀରେ ମଧ୍ୟ ବିଲେଇର ନାମ ଦେଖାଯାଇଛି। ଦୀପକକୁ ଲିଭାଇ ଦେଉଥିଲା, ତୁମର ମଧ୍ୟ ଏହି ଅବସ୍ଥା ହେଉଛି ନା? ମାୟା ବିଲେଇ ବିଘ୍ନ ପକାଉଛି, ତୁମ ଅବସ୍ଥାକୁ ହିଁ ତଳକୁ ଖସାଇ ଦେଉଛି। ପ୍ରଥମ ନମ୍ବର ହେଉଛି ଦେହ ଅଭିମାନ, ପୁଣି ଅନ୍ୟ ବିକାରର ସବୁ ଆସିଥାନ୍ତି, ମୋହ ମଧ୍ୟ ବହୁତ ରହୁଛି। କନ୍ୟା କହୁଛି ଯେ ମୁଁ ଭାରତକୁ ସ୍ୱର୍ଗ କରିବା ପାଇଁ ରୁହାନୀ ସେବା କରିବି, ମୋହର ବଶବର୍ତ୍ତୀ ହୋଇ ମାତା ପିତା କହୁଛନ୍ତି ଆମେ ଅନୁମତି ଦେବୁ ନାହିଁ। ଏହା ମଧ୍ୟ କେତେ ମୋହ ଅଟେ। ତୁମକୁ ମୋହର ବିଲେଇ ହେବା ଉଚିତ ନୁହେଁ, ଏହା ହିଁ ତୁମର ଲକ୍ଷ୍ୟ। ବାବା ଆସି ମନୁଷ୍ୟରୁ ଦେବତା, ନରରୁ ନାରାୟଣ କରୁଛନ୍ତି। ତୁମର ମଧ୍ୟ କର୍ତ୍ତବ୍ୟ ହେଉଛି ନିଜର ସମବର୍ଗୀୟଙ୍କର ଏବଂ ଭାରତର ସେବା କରିବା। ତୁମେ ଜାଣିଛ ଆମେ କ'ଣ ଥିଲୁ, କ'ଣ ହୋଇଯାଇଛୁ। ଏବେ ପୁଣି ପୁରୁଷାର୍ଥ କର ରାଜାମାନଙ୍କର ରାଜା ହେବା ପାଇଁ। ତୁମେ ଜାଣିଛ ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ, କୌଣସି ଅସୁବିଧାର କଥା ନାହିଁ। ବିନାଶ ନିମନ୍ତେ ମଧ୍ୟ ଡ୍ରାମାରେ କୌଶଳ ରଚନା କରାଯାଇଛି। ପୂର୍ବରୁ ମଧ୍ୟ ମୁସଲ ଦ୍ୱାରା ଲଢ଼େଇ ଲାଗିଥିଲା। ଯେତେବେଳେ ତୁମର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଯିବ, ସମସ୍ତେ ଫୁଲ ହୋଇଯିବେ, ସେତେବେଳେ ବିନାଶ ହେବ। କେହି ଫୁଲମାନଙ୍କର ରାଜା, କେହି ଗୋଲାପ, କେହି ମୋତି ଫୁଲ ଅଟନ୍ତି। ପ୍ରତ୍ୟେକ ନିଜକୁ ଭଲ ଭାବରେ ବୁଝିପାରିବେ ଯେ ମୁଁ ଅରଖ ଅଟେ ଅଥବା ଭଲ ଫୁଲ ଅଟେ। ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ଜ୍ଞାନର କିଛି ଧାରଣା ହେଉନାହିଁ। କ୍ରମ ଅନୁସାରେ ତ ହେବେ ନା, ସର୍ବଶ୍ରେଷ୍ଠ ହେବା ନା ସର୍ବନିମ୍ନ ହେବେ, ଏହିଠାରେ ହିଁ ରାଜଧାନୀର ତିଆରି ହେବ। ଶାସ୍ତ୍ରରେ ଦେଖାଯାଇଛି ପାଣ୍ଡବମାନେ ପାହାଡ଼ରୁ ପଡ଼ି ମୃତ୍ୟୁବରଣ କଲେ, ପୁଣି କ'ଣ ହେଲା କିଛି ହେଲେ ଜଣାନାହିଁ। ବହୁତ କାହାଣୀ ତିଆରି ଦେଇଛନ୍ତି, କିନ୍ତୁ ସେପରି କୌଣସି କଥା ନାହିଁ। ଏବେ ତୁମ ପିଲାମାନଙ୍କର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି। ବାବା ତୁମକୁ ବହୁତ ପ୍ରକାରରେ ବୁଝାଉଛନ୍ତି, କେତେ ସହଜ ଅଟେ, କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି ମୁଁ ହେଉଛି ପତିତ ପାବନ, ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ। ଏବେ ଉଭୟକୁ ପବିତ୍ର କରିବାକୁ ହେବ, ଆତ୍ମା ସହିତ ଶରୀର ମଧ୍ୟ ପବିତ୍ର ହେଉଛି। ଏବେ ତୁମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ବାବା କହୁଛନ୍ତି ପିଲାମାନେ ବହୁତ ଦୁର୍ବଳ ହୋଇଯାଇଛନ୍ତି, ମୋତେ ମନେ ପକାଇବାକୁ ଭୁଲି ଯାଉଛନ୍ତି। ବ୍ରହ୍ମା ନିଜେ ନିଜର ଅନୁଭବ କହୁଛନ୍ତି, ଭୋଜନ ସମୟରେ ମନେ ରହୁଛି ଶିବ ବାବା ମୋତେ ଖୁଆଉଛନ୍ତି, ପୁଣି ଭୁଲି ଯାଉଛି, ପୁଣି ସ୍ମୃତି ଆସୁଛି। ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଅଛନ୍ତି, କେହି ତ ବନ୍ଧନ ମୁକ୍ତ ହୋଇ ମଧ୍ୟ ପୁଣି ବନ୍ଧନରେ ବାନ୍ଧି ହୋଇ ଧର୍ମର ସନ୍ତାନ ମଧ୍ୟ କରିଦେଉଛନ୍ତି। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଉଥିବା ବାବା ମିଳିଛନ୍ତି, ଏହାର ପୁଣି ନାମ ଦିଆଯାଇଛି ତିଜରିର କଥା ଅର୍ଥାତ୍ ତୃତୀୟ ନେତ୍ର ମିଳିବାର କଥା। ଏବେ ତୁମେ ନାସ୍ତିକରୁ ଆସ୍ତିକ ହେଉଛ। ପିଲାମାନେ ଜାଣିଛନ୍ତି ବାବା ହେଉଛନ୍ତି ବିନ୍ଦୁ, ଜ୍ଞାନର ସାଗର ଅଟନ୍ତି। ସେମାନେ ତ ନାମ ରୂପରୁ ଅଲଗା ବୋଲି କହି ଦେଉଛନ୍ତି। ଆରେ ସେ ଜ୍ଞାନର ସାଗର ତ ନିଶ୍ଚିତ ଜ୍ଞାନ ଶୁଣାଇବେ ନା। ଏହାଙ୍କର ରୂପ ମଧ୍ୟ ଲିଙ୍ଗ ସ୍ୱରୂପ ଦର୍ଶାଉଛନ୍ତି, ପୁଣି ତାଙ୍କୁ ନାମ ରୂପରୁ ଅଲଗା କିପରି କହୁଛନ୍ତି। ଶତାଧିକ ନାମ ରଖିଦେଇଛନ୍ତି। ପିଲାମାନଙ୍କ ବୁଦ୍ଧିରେ ଏହି ସମସ୍ତ ଜ୍ଞାନ ଭଲ ଭାବରେ ରହିବା ଉଚିତ। କହୁଛନ୍ତି ମଧ୍ୟ ପରମାତ୍ମା ଜ୍ଞାନର ସାଗର ଅଟନ୍ତି। ସାରା ଜଙ୍ଗଲକୁ କଲମ କରି ଲେଖିଲେ ମଧ୍ୟ ଜ୍ଞାନର ଅନ୍ତ ହୋଇପାରିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଧିଏ, ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର। ଏବେ ଆମେ ବାବାଙ୍କ ଦ୍ୱାରା ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେଉଛୁ। ଆମେ ପୁଣି ଦେବତା ହେବୁ। ଏହି ନାରାୟଣୀ ନିଶାରେ ରହିବାକୁ ହେବ। ବନ୍ଧନ ମୁକ୍ତ ହୋଇ ସେବା କରିବାକୁ ହେବ। ବନ୍ଧନରେ ଫସିବା ଅନୁଚିତ। ଦ୍ୱିତୀୟ ନମ୍ବର, ଜ୍ଞାନ ଯୋଗରେ ତୀକ୍ଷ୍ଣ ହୋଇ ମାତା ପିତା ସମାନ ଫୁଲମାନଙ୍କର ରାଜା ହେବା ଉଚିତ ଏବଂ ନିଜ ସମବର୍ଗୀୟମାନଙ୍କର ମଧ୍ୟ ସେବା କରିବାକୁ ହେବ। ବରଦାନ ହେଉଛି ନିଜର ସର୍ବସମ୍ପତ୍ତିକୁ ଅନ୍ୟ ଆତ୍ମାମାନଙ୍କର ସେବାରେ ଲଗାଇ ସହଯୋଗୀ ହେଉଥିବା ସହଯୋଗୀ ହୁଅ। ସହଯୋଗୀ ହେବାର ସାଧନ ହେଲା ସର୍ବଦା ନିଜକୁ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା ଏବଂ ପ୍ରତ୍ୟେକ କାର୍ଯ୍ୟ ଦ୍ୱାରା ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ସେବାଧାରୀ ମନେ କରି ସେବାରେ ହିଁ ନିଜର ସବୁକିଛି ଲଗାଇବା। ବ୍ରାହ୍ମଣ ଜୀବନରେ ଯାହା କିଛି ତୁମକୁ ପ୍ରାପ୍ତ ହେଉଛି, ଯଥା ଶକ୍ତିରୂପୀ ସମ୍ପତ୍ତି, ଗୁଣର ସମ୍ପତ୍ତି, ଜ୍ଞାନର ତଥା ଶ୍ରେଷ୍ଠ ରୋଜଗାର କରିବାର ସମୟରୂପୀ ସମ୍ପତ୍ତି, ଯାହା ବି ବାବାଙ୍କଠାରୁ ପ୍ରାପ୍ତ ହୋଇଛି ତାକୁ ସେବାରେ ଲଗାଓ, ଅର୍ଥାତ୍ ସହଯୋଗୀ ହୁଅ। ତେବେ ସହଯୋଗୀ ହୋଇଯିବ, କିନ୍ତୁ ସହଯୋଗୀ ଯିଏ ହୋଇପାରିବ ସିଏ ସମ୍ପନ୍ନ ହୋଇଥିବ, କାରଣ ସହଯୋଗୀ ହେବା ଅର୍ଥାତ୍ ମହାଦାନୀ ହେବା। ସ୍ଲୋଗାନ ହେଲା, ଯଦି ବେହଦର ବୈରାଗୀ ହେବ ତେବେ ଆକର୍ଷଣର ସବୁ ସଂସ୍କାର ସହଜରେ ସମାପ୍ତ ହୋଇଯିବ। ଆଜିର ସ୍ଲୋଗାନ ହେଉଛି, ଯଦି ବେହଦର ବୈରାଗୀ ହେବ ତେବେ ଆକର୍ଷଣର ସବୁ ସଂସ୍କାର ସହଜରେ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇଶାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେପରି ନିଜର ସ୍ଥୂଳ କାର୍ଯ୍ୟର କାର୍ଯ୍ୟକ୍ରମ ଗୁଡ଼ିକୁ ଦିନଚର୍ଯ୍ୟା ଅନୁସାରେ ନିର୍ଦ୍ଧାର୍ଯ୍ୟ କରୁଛ, ସେହିପରି ନିଜର ମାନସିକ ସମର୍ଥ ସ୍ଥିତିର କାର୍ଯ୍ୟକ୍ରମକୁ ମଧ୍ୟ ନିର୍ଦ୍ଧାର୍ଯ୍ୟ କର। ତେବେ ତୁମର ସଂକଳ୍ପ ଶକ୍ତି ଜମା ହେବାକୁ ଲାଗିବ। ନିଜର ମନକୁ ଯଦି ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ ତେବେ ମନକୁ ନିରାଶ ହେବା ପାଇଁ ସମୟ ମିଳିବ ନାହିଁ। ଯଦି ତୁମର ମନ ସର୍ବଦା ଏକାଗ୍ର ରହିବ ତେବେ ଆପେ ଆପେ ଶ୍ରେଷ୍ଠ ପ୍ରକମ୍ପନର ତରଙ୍ଗ ଚତୁର୍ଦିଗରେ ବିଚ୍ଛୁରିତ ହେବ, ଯାହାଦ୍ୱାରା ଆପେ ଆପେ ସେବା ହୋଇଚାଲିବ। ଓମ୍ ଶାନ୍ତି।